ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପ୍ରଶାସନିକ ସମନ୍ୱୟ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଦେଶର ବିଭିନ୍ନ ସହରରେ ନିର୍ମାଣ କରାଯିବ ଓଡ଼ିଶା ଭବନ, କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବାକୁ ସହଜ ଓ ସୁଲଭ କରିବା ପାଇଁ ଭୁବନେଶ୍ୱରରେ ନିର୍ମାଣ ହେବ ଜନ ଆଶ୍ରୟ ଭବନ। କ୍ଷେତ୍ର ପରିଦର୍ଶନ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଲେ ମହାନଦୀ ଜଳବିବାଦ ପ୍ରାଧିକରଣ ସଦସ୍ୟ ଏବଂ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆସନ୍ତା ସୋମବାର ଅନୁଷ୍ଠିତ ହେବ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଓଡ଼ିଶାର ପ୍ରଶାସନିକ ସମନ୍ୱୟ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଦେଶର ବିଭିନ୍ନ ସହରରେ ଓଡ଼ିଶା ଭବନ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀର ଚାଣକ୍ୟପୁରୀ କୌଟଲ୍ୟ ମାର୍ଗରେ ନୂତନ ଓଡ଼ିଶା ଭବନର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ନୂତନ ଭବନର ନିର୍ମାଣ ଶୈଳୀରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ, କଳା ଓ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିବ। 93,27,00,000 ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ଭବନରେ 3 ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ସହିତ 7 ମହଲା ରହିବ। ସମସ୍ତ ଅତ୍ୟାଧୁନିକ ସୁବିଧା ସହ 45 କୋଠରୀ ନିର୍ମାଣ କରାଯିବ। ପ୍ରଥମ ମହଲାରେ ପ୍ରଦର୍ଶନୀ ସ୍ଥାନର ବ୍ୟବସ୍ଥା କରାଯାଇଥିବା ବେଳେ ଦ୍ୱିତୀୟ ମହଲାରେ ପ୍ରାୟ 70 ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷ ରହିବ। ଆଗାମୀ ଦିନରେ ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରତରେ ଓଡ଼ିଶା ଭବନ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକସେବାକୁ ଆହୁରି ସହଜ ଓ ସୁଲଭ କରିବା ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ଠାରେ ଜନ ଆଶ୍ରୟ ଭବନ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। 5 ଜାଗାରେ ଏହି ଭବନର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ। 30 ଜିଲ୍ଲାରୁ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ଭୁବନେଶ୍ୱର ଆସୁଥିବା ଲୋକମାନେ ସ୍ୱଳ୍ପ ପଇସା ଦେଇ ଏହି ଭବନରେ ରହିପାରିବେ। ସେମାନଙ୍କ ସୁବିଧା ପାଇଁ ଭବନରେ ବସ୍ଷ୍ଟାଣ୍ଡ, ଫୁଡ୍କୋର୍ଟ ଓ ବିଭିନ୍ନ ଶୋରୁମ୍ ଓ ସୁଗମ ଯାତାୟତ ବ୍ୟବସ୍ଥା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆମେ ଜନ ଆଶ୍ରୟ ଭବନ, ଜନ ଆଶ୍ରୟ ଯେଉଁମାନେ ଆସିବେ ସେ ଜନ ଆଶ୍ରୟ ଭବନରେ ରହିବ। ମାଷ୍ଟର କ୍ୟାଣ୍ଟିନ୍ ଛକରୁ ଆମେ ଯୋଉ ଯାଉଛନ୍ତି ସେପଟେ ରାଜମହଲ ଛକ ଆଡୁ, ସେଇ ତାହାର କୋଣରେ କରି ସେଠି କରାଯିବ। ଆପାତତ ସେଇଠି ସ୍ଥିର ହଉଛି, ଇଏ ଗୋଟିଏ ବହୁତ ବଡ଼ ଭବନ ହବ, 15 ମହଲା ବିଶିଷ୍ଟ ହବ ଏବଂ ଗୋଟିଏ ଗୋଟିଏ ଜିଲ୍ଲାରେ କେମିତି ଲୋକମାନେ ଆସିବେ ସେଠି ରହିବେ 3 ପର୍ଯ୍ୟନ୍ତ ସ୍ୱଳ୍ପ ମୂଲ୍ୟରେ ତାକୁ ଅଳ୍ପ ମାତ୍ର ନାମକ ମାତ୍ର କିଛି ପଇସା ଦେବେ। ସେଠି ଫୁଡ୍ ପାର୍କ ରହିବ, ସେଇଠି ସମସ୍ତ ବସ୍ର ଯୋଗାଯୋଗ ରହିବ, କୋଉ ଡେଷ୍ଟିନେସନକୁ କିଏ ଯିବେ, 3 ପର୍ଯ୍ୟନ୍ତ କାମ ରହିଲା ପରେ ସେ ତାଙ୍କ ସେଠୁ ବିଦାୟ ନେବ। ଏ ପ୍ରକାର ସୁବିଧା ମୁଁ ବୋଧହୁଏ ଭାବୁଛି ଭାରତ ବର୍ଷରେ ଓଡ଼ିଶା ପ୍ରଥମ ହବ।
ଏନ୍ସିଇଆର୍ଟିର 8ମ ଶ୍ରେଣୀ ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ପ୍ରସଙ୍ଗ ଆଧାରିତ ବିଷୟବସ୍ତୁ ଅନ୍ତର୍ଭୁକ୍ତି ନେଇ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପୁସ୍ତକର ଡିଜିଟାଲ୍ ଫର୍ମ, କପି ସବୁକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ କେନ୍ଦ୍ର ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଖଣ୍ଡପୀଠ କହିଛନ୍ତି। ଏନ୍ସିଇଆର୍ଟି ନିର୍ଦ୍ଦେଶକ ଏବଂ ସ୍କୁଲ ଶିକ୍ଷା ସଚିବଙ୍କୁ ପାଠ୍ୟପୁସ୍ତକ ସମ୍ପର୍କିତ ପ୍ରସଙ୍ଗ ନେଇ ଖଣ୍ଡପୀଠ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ଏନ୍ସିଇଆର୍ଟି ପକ୍ଷରୁ ସ୍ୱତନ୍ତ୍ର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। 8ମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ଥିବା ତ୍ରୁଟି ଉଦ୍ଦେଶ୍ୟମୂଳକ ନୁହେଁ, ଖୁବ୍ ଶୀଘ୍ର ଅନାବଶ୍ୟକ ବିଷୟବସ୍ତୁକୁ ବାଦ୍ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ଘଟଣାର ସବିଶେଷ ତଥ୍ୟ ସମ୍ପର୍କରେ ଅବଗତ ହେବାକୁ ଚାହିଁଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍ବେଗକୁ ସରକାର ଗ୍ରହଣ କରିଛନ୍ତି। ବିଷୟବସ୍ତୁର ପ୍ରତ୍ୟାହାର ପାଇଁ ଏନ୍ସିଆର୍ଟିକୁ ନିର୍ଦ୍ଦେଶ ଦିଆଯାଇଛି, ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାନଦୀ ଜଳବିବାଦ ପ୍ରାଧିକରଣର ସଦସ୍ୟ ମହାନଦୀ କ୍ଷେତ୍ର ପରିଦର୍ଶନ ପାଇଁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ପ୍ରାଧିକରଣର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀଙ୍କ ସହ ଅନ୍ୟ 2 ସଦସ୍ୟ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆସନ୍ତାକାଲି ଏହି ପ୍ରତିନିଧି ଦଳ ହୀରାକୁଦ ଜଳଭଣ୍ଡାର, ବୁର୍ଲା ଓ ଚିପିଲିମା ପାୱାର ହାଉସ୍, ଦେବ୍ରିଗଡ଼ ବନ୍ୟଜନ୍ତୁ ସଂରକ୍ଷଣ ପରିଦର୍ଶନ କରିବେ। ଆସନ୍ତା ଶନିବାର ଦିନ ଚିଲିକା, ସାତପଡ଼ା ଆଦି ସ୍ଥାନ ଗସ୍ତ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆସନ୍ତା ମାସ 2 ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତିର ସମୟ ଧାର୍ଯ୍ୟ ଓ ଗୁଣ୍ଡିଚା ମନ୍ଦିର ଖୋଲିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା, ମହାପ୍ରଭୁଙ୍କ ନୂତନ ରତ୍ନପଲଙ୍କର ବ୍ୟବହାର, ଶ୍ରୀମନ୍ଦିର ଭିତରେ ଉଭୟ ପୋଲିସ ଓ ସେବାୟତମାନଙ୍କ ମୋବାଇଲ୍ ଫୋନ୍ ବ୍ୟବହାର ନିଷେଧ, ନାଟ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ ଭାବେ ଅନୁମୋଦିତ 402 ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି। ମଧୁବାବୁ ପେନ୍ସନ୍ ଯୋଜନାରେ 282 ଜଣ ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ 120 ଜଣ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ 884 ଜଣଙ୍କୁ ନୂତନ ରାସନ କାର୍ଡ଼ ପ୍ରଦାନ କରାଯାଇଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବଶ୍ୟକ ସୂଚନା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସୂଚନା କମିଶନ ଗୁରୁତ୍ୱ ପ୍ରଦାନ କରିଛନ୍ତି। କମିଶନ ଗତ 10 ମାସ ଭିତରେ 12,928 ମାମଲା ଫଇସଲା କରିଛନ୍ତି, ଫଳରେ ବିଚାରାଧୀନ ମାମଲା ସଂଖ୍ୟା 22,611 ହ୍ରାସ ପାଇ 9,683 ପହଞ୍ଚିଛି। 2021 ଏବଂ 2022 ବର୍ଷର ସମସ୍ତ ବିଚାରାଧୀନ ମାମଲାର ଫଇସଲା ହୋଇଥିବା ବେଳେ 2023 ଏବଂ 2024 ବର୍ଷର ଅଳ୍ପ କେତେକ ମାମଲା ବିଚାରାଧୀନ ରହିଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରି କମିଶନ ପ୍ରତ୍ୟେକ ପ୍ରାର୍ଥୀଙ୍କ ସାକ୍ଷାତକାର ପରୀକ୍ଷା ଫଳ ସାର୍ବଜନୀନ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଫଳ ଏବଂ ବିଫଳ ପ୍ରାର୍ଥୀମାନଙ୍କୁ ଦକ୍ଷତା ଏବଂ କମ୍ପ୍ୟୁଟର ପରୀକ୍ଷାର ଫଳ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ଜଳଯୋଗାଣ ଓ ପରିମଳ ବୋର୍ଡର 28ତମ ବୈଠକ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୀର୍ଘଦିନରୁ ଅସମ୍ପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ସେବା, ଆର୍ଥିକ ଏବଂ ପ୍ରଶାସନିକ ସଂସ୍କାର ଉପରେ ଆଲୋଚନା କରାଯାଇଥିଲା। ବୋର୍ଡ କ୍ୟାଡର ଅଧୀନରେ କାର୍ଯ୍ୟରତ ଯନ୍ତ୍ରୀଙ୍କ ପଦୋନ୍ନତିରେ ପରିବର୍ତ୍ତନ କରାଯାଇଛି। ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପାହ୍ୟାରେ ଥିବା ଡେପୁଟି ପ୍ରକଳ୍ପ ଇଞ୍ଜିନିୟରମାନଙ୍କୁ ଅତିରିକ୍ତ ପ୍ରକଳ୍ପ ଇଞ୍ଜିନିୟର ଭାବେ ପୁନଃ ନାମିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ଦୈନିକ ମଜୁରିଆ ଡିଏଲ୍ଆର୍ମାନଙ୍କ ପାଇଁ 200 ଟଙ୍କାର ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ଏହା ବ୍ୟତୀତ ଅବସର ନେଉଥିବା ଡିଏଲ୍ଆର୍ମାନେ ଗ୍ରାଚ୍ୟୁଟି ସୁବିଧା ପାଇବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଇଘରସ୍ଥିତ ଗାନ୍ଧୀନଗରଠାରେ ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଓ ପେଣ୍ଡ୍ରାଣୀ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହ ତେଲ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିନିକାଠାରେ କେନ୍ଦ୍ର ବଜେଟ୍କୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ବଜେଟ୍ର ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଗ୍ରାମୀଣ ବିକାଶ, ପାନୀୟ ଜଳ ପ୍ରକଳ୍ପ, କୃଷି, ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମେଳାରେ ଯୋଗଦେଇ କହିଛନ୍ତି, ଜିଲ୍ଲାର ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ଏବଂ ନିଜ ଜିଲ୍ଲାରେ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଏହି ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ଅଗ୍ରାଧିକାର ଭିତ୍ତିରେ ଜିଲ୍ଲାର ଯୋଗ୍ୟ ପ୍ରତିଭାବାନ ପ୍ରାର୍ଥୀଙ୍କୁ କମ୍ପାନୀଗୁଡ଼ିକରେ ଖାଲି ଥିବା ପଦବୀରେ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଅଷ୍ଟମରୁ ସ୍ନାତକ ଏବଂ ଆଇଟିଆଇ, ଡିପ୍ଲୋମା ଏବଂ ବିଟେକ୍ ପାଠ୍ୟକ୍ରମ ଶେଷ କରିଥିବା ହଜାର ହଜାର ଛାତ୍ରଛାତ୍ରୀ ଏହି ମେଳାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଏବଂ ଜିଲ୍ଲା ବାହାରୁ 36ଟି ଘରୋଇ କମ୍ପାନୀ ମେଳାରେ ଯୋଗଦେଇ ଆଶାୟୀଙ୍କୁ ସାକ୍ଷାତକାର ନେଇଛନ୍ତି। ରାଜ୍ୟରେ ଆସନ୍ତା 2028 ମସିହା ସୁଦ୍ଧା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ 100% ସୁପୋଷିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ସୁପୋଷିତ ଓଡ଼ିଶା ମିଶନ ଲକ୍ଷ୍ୟ କର୍ମଶାଳା ଆୟୋଜିତ ହେଉଛି। ଦେବଗଡ଼ ଜିଲ୍ଲା ପ୍ରଶାସନ ଓ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସୁପୋଷିତ ଓଡ଼ିଶା ମିଶନ ଲକ୍ଷ୍ୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ କର୍ମଶାଳାରେ ଯୋଗଦେଇ ଜନ୍ମରୁ 5 ବର୍ଷ ମଧ୍ୟରେ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ଅଙ୍ଗନବାଡ଼ି କର୍ମୀ ଓ ସିଡିପିଓମାନଙ୍କୁ ପୋଷଣ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର ଅନୁଷ୍ଠିତ କର୍ମଶାଳାରେ ଯୋଗଦେଇ ଚଳିତ ବର୍ଷ ଶେଷ ସୁଦ୍ଧା ଶିଶୁଙ୍କ ପୋଷଣ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋଗୀବାଙ୍କ ଗ୍ରାମରେ ବନାଗ୍ନି ନିରାକରଣ ସଚେତନା ରାଲି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଶାସନିକ ସମନ୍ୱୟ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଦେଶର ବିଭିନ୍ନ ସହରରେ ନିର୍ମାଣ କରାଯିବ ଓଡ଼ିଶା ଭବନ, କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବାକୁ ସହଜ ଓ ସୁଲଭ କରିବା ପାଇଁ ଭୁବନେଶ୍ୱରରେ ନିର୍ମାଣ ହେବ ଜନ ଆଶ୍ରୟ ଭବନ। କ୍ଷେତ୍ର ପରିଦର୍ଶନ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଲେ ମହାନଦୀ ଜଳବିବାଦ ପ୍ରାଧିକରଣ ସଦସ୍ୟ ଏବଂ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆସନ୍ତା ସୋମବାର ଅନୁଷ୍ଠିତ ହେବ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।